ओम शांति। 20 सितंबर 2025 साकार महावाक्य प्राप्त मुरली। ओम शांति। बाप दादा मधुबन। बाबा बोले मीठे बच्चे, बाबा तुम मान को बहुत आग्रह सहित पाठ पढ़ाइबा आसी, तेणु तुम्हें माने मध्य आग्रह सहित पाठ पढ़ा। नशा रहुजे आम को स्वयं भगवान पाठ पढ़ाऊ। प्रश्न, तुम ब्रह्मा कुमार कुमारी मानकर उद्देश्य अथवा शुभ भावना कौन? तुम ब्रह्मा कुमार कुमारी मानकर उद्देश्य अथवा शुभ भावना कौन? उत्तर, तुम मानकर उद्देश्य हेउछि कल्प अर्थात 5000 वर्ष पूर्व भली पुनर्वार श्रीमत आधार रे ईश्वरे सुख एवं शांतिर राज्य स्थापना करिबा तुमर शुभ भावना रहिछि। जे श्रीमत आधार रे आमे सारा विश्वर सद्गति करिबो। तुमे माने नशा सहित कहुछो जे आमे ही समस्तंकु सद्गति देबु, तुमकु बाबांको ठारु शांतिर पुरस्कार मिलिछि। नर्कवासीरु स्वर्गवासी हेबा ही पुरस्कार नेबा। ओम शांति। विद्यार्थी माने पाठ पढ़ीबा समय रे बहुत खुशीर सहित पढ़ी थांति। शिक्षक माने मध्य बहुत खुशी एवं रुचिर सहित पाठ पढ़ाई था। रूहानी संतान माने एकथा जानिछंति जे बेहदर पिता जिए कि शिक्षक मध्य अटंती आमको बहुत रुचिर सहित पाठ पढ़ाउछंती। अद्र पाठ पढ़ारे तो बापा अलगा होइथांती, शिक्षक अलगा रहिथांती जिए कि पाठ पढ़ाइथांती। कहार पिता मध्य शिक्षक होइथांती जिए कि बहुत रुचिर सहित पाठ पढ़ाइथांती। काहीकि ना रक्त संपर्क रही था ना, तेणु निजर भाभी बहुत रुचिर सहित पढ़ाई थांति। तेबे एही बाबा मध्य तुम मानको केते रुचिर सहित पाठ पढ़ाऊ थिबे, तेणु पिला मानको मध्य केते रुचिर सहित पढ़ीबा दरकार। बाबा सीधा सड़क पाठ पढ़ाऊ छंति एवं से थरे मात्र आसी पढ़ाउछंती, तेणु पिलामानंकर बहुत रुचि रहिबा आवश्यक। भगवान बाबा आमको पाठ पढ़ाउछंती एवं प्रत्येक कथा भल भावरे बुझाउछंती। केतेक संतान मानंकर पढ़ु पढ़ु विचार आसी थाए जे ए सब कौन ड्रामा रे एही आवागमन जीवा आसीबार चक्र रहिछि, किंतु एही नाटक काहीकि रचना करा जायछि, एहा द्वारा फायदा कौन? बास एही परि सबबेले चक्र लगाउथिबु एथुरु मुक्त होइगले भल। जेबे देखुछंती एही परि तो 84 जन्मर चक्र लगाइबाकु हेबो, तेणु ए भलि ख्याल आसी थाए। भगवान ए परि खेल काहीकि रचना कले जहा द्वारा आवागमन चक्ररु मुक्त होई पारिबु नाही, एहाकु तो भल मुख्य मिली जाए। एही भली ख्याल अनेक संतान मानंकर आसु, एही आवागमन चक्ररु सुख दुखरु मुक्त होई जाए। बाबा कहुछंती एहा केबे हेले होई पारिबो नाही, मुख्य पाइबा पाई चेष्टा करिबा ही व्यर्थ। बाबा बुझाउछंती गोटिए हेले भी आत्मा पाटरु मुक्त होई पारिबो नाही। आत्मारे अविनाशी पाट भरी रही जहा हेउछि ही अनादि अविनाशी बिल्कुल अविकल अभिनेता अटंती, केही जणे कम बेसी होई पारिबे नाही। तुम मानंकर पाखरे समस्त ज्ञान रहिछि, एही ड्रामार पार्ट रु केही मुक्त होई पारिबे नाही, केही मोक्ष पाई पारिबे। ସବୁ ଧର୍ମାବଲମ୍ବୀମାନଙ୍କୁ କ୍ରମ ଅନୁସାରେ ଆସିବାକୁ ହିଁ ପଡ଼ିବ। ବାବା ବୁଝାଉଛନ୍ତି, ଏହା ପୂର୍ବ ପ୍ରସ୍ତୁତ ଅବିନାଶୀ ଡ୍ରାମା ଅଟେ। ତୁମେ ମଧ୍ୟ କହୁଛ, ବାବା ଆମେ ଜାଣି ଗଲୁଣି କିପରି 84 ଜନ୍ମର ଚକ୍ର ଲଗାଉ। ଏକଥା ମଧ୍ୟ ବୁଝୁଛୁ, ପ୍ରଥମ କରି ଯେଉଁମାନେ ଆସୁଥିବେ ସେମାନେ 84 ଜନ୍ମ ନେଇଥିବେ। ଯେଉଁମାନେ ପଛରେ ଆସୁଛନ୍ତି ତାଙ୍କର ନିଶ୍ଚୟ ଜନ୍ମ କମ ହୋଇ। ଏଠାରେ ତ ପୁରୁଷାର୍ଥ କରିବାକୁ ହେବ, ପୁରୁଣା ଦୁନିଆରୁ ନୂଆ ଦୁନିଆ ନିଶ୍ଚୟ ହେବ। ବାବା ପ୍ରତ୍ୟେକ କଥାକୁ ବାରମ୍ବାର ବୁଝାଉଛନ୍ତି, କାହିଁକି ନା ନୂଆ ନୂଆ ସନ୍ତାନମାନେ ଆସୁଛନ୍ତି, ସେମାନଙ୍କୁ ପୂର୍ବର ପାଠ କିଏ ପଢ଼ାଇବ। ତେଣୁ ବାବା ନୂଆ ନୂଆଙ୍କୁ ଦେଖି ପୁଣି ପୁରୁଣା ପଏଣ୍ଟକୁ ରିପିଟ କରୁଛନ୍ତି। ତୁମମାନଙ୍କ ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ରହି ଜାଣିଛ ଆରମ୍ଭରୁ ଆମେ କିପରି ପାଠ କରି ଆସୁଛୁ। ତୁମେ ଯଥାର୍ଥ ରୂପେ ଜାଣିଛ ଯେ ଆତ୍ମାମାନେ କିପରି କ୍ରମ ଅନୁଯାୟୀ କ୍ରମ ଅନୁସାରେ ଆସୁଛନ୍ତି, କେତେ ଜନ୍ମ ନେଉଛନ୍ତି। ଏହି ସମୟରେ ହିଁ ବାବା ଆସି ଜ୍ଞାନର କଥା ଶୁଣାଉଛନ୍ତି। ସତ୍ୟ ଯୁଗରେ ତ ପ୍ରାରବ୍ଧ ହିଁ ରହିଛି, ଏକଥା ଏହି ସମୟରେ ହିଁ ମୁଁ ତୁମମାନଙ୍କୁ ବୁଝାଉଛି। ଏହାର ମଧ୍ୟ ଆରମ୍ଭ ଏବଂ ଶେଷରେ ଏହି କଥା ଆସୁ ଷ୍ଟାଟସ ପାଇବା ପାଇଁ ପାଠ ପଢା ଯାଉ। ତୁମେ ରାଜା ହେବା ପାଇଁ ଏବେ ପୁରୁଷାର୍ଥ କରୁଛ। ଅନ୍ୟ ଧର୍ମାବଲମ୍ବୀମାନଙ୍କ ସମ୍ବନ୍ଧରେ ତ ବୁଝାଯାଉଛି କି ସେମାନେ କ୍ରମ ଅନୁସାରେ ଆସୁଛନ୍ତି, ଧର୍ମ ସ୍ଥାପକଙ୍କ ପଛରେ ସମସ୍ତଙ୍କୁ ଆସିବାକୁ ପଡୁଛି। ରାଜତ୍ୱର କଥା ନୁହେଁ, ଏକମାତ୍ର ଗୀତାଶାସ୍ତ୍ର ହିଁ ବହୁତ ମହିମା ରହିଛି। ଭାରତରେ ହିଁ ବାବା ଆସି ଜ୍ଞାନ ଶୁଣାଇ ସମସ୍ତଙ୍କର ସଦ୍ଗତି କରୁଛନ୍ତି। ସେହି ଧର୍ମ ସ୍ଥାପକ ମାନେ ଏଠାକୁ ଆସି ପୁଣି ଯେବେ ମୃତ୍ୟୁବରଣ କରୁଛନ୍ତି ତାଙ୍କ ପାଇଁ ବଡ଼ ବଡ଼ ତୀର୍ଥ ସ୍ଥାନ କରି ଦେଉଛନ୍ତି। ବାସ୍ତବରେ ଭାରତ ହିଁ ହେଉଛି ସମସ୍ତଙ୍କର ତୀର୍ଥ। ଯେଉଁମାନଙ୍କୁ ବେହଦର ବାବା ଆସିଛନ୍ତି, ବାବା ଭାରତକୁ ହିଁ ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି। ବାବା କହୁଛନ୍ତି, ମତେ ମୁକ୍ତିଦାତା ଗାଇଡ ବୋଲି କହୁଛ ନା, ମୁଁ ତୁମକୁ ଏହି ପୁରୁଣା ଦୁନିଆ ଦୁଃଖର ଦୁନିଆରୁ ମୁକ୍ତ କରି ଶାନ୍ତି ଧାମ ସୁଖଧାମକୁ ନେଇଯାଉ। ପିଲାମାନେ ଜାଣିଛନ୍ତି ଯେ ବାବା ଆମକୁ ଶାନ୍ତି ଧାମ ସୁଖଧାମକୁ ନେଇଯିବେ, ବାକି ସମସ୍ତେ ଶାନ୍ତିଧାମକୁ ଚାଲିଯିବେ। ଦୁଃଖରୁ ବାବା ଆସି ମୁକ୍ତ କରୁଛନ୍ତି, ତାଙ୍କର ଜନ୍ମ ମରଣ ତ ନାହିଁ। ବାବା ଆସିଛନ୍ତି ପୁଣି ଚାଲିଯିବେ, ତେବେ ତାଙ୍କ ପାଇଁ କଣ କଣ ମରିଗଲେ ବୋଲି କୁହାଯିବ କି? ଯେପରି ଶିବାନନ୍ଦଙ୍କ ପାଇଁ କହୁଛନ୍ତି, ଶରୀର ଛାଡ଼ିଦେଲେ ପୁଣି କ୍ରିୟାକର୍ମ କରିଥାନ୍ତି, ଏହି ବାବା ଚାଲିଗଲେ ତ ଏହାଙ୍କର କ୍ରିୟାକର୍ମ ଉତ୍ସବ ଆଦି କିଛି ହେଲେ କରିବାକୁ ପଡ଼ୁନାହିଁ। ତାଙ୍କର ତ ଆସିବାର ସମୟ ମଧ୍ୟ ଜଣାପଡ଼େ ନାହିଁ, କ୍ରିୟାକର୍ମ ଆଦିର ତ କୌଣସି କଥା ହିଁ ନାହିଁ। ଅନ୍ୟ ସବୁ ମନୁଷ୍ୟମାନଙ୍କର କ୍ରିୟାକର୍ମ କରିଥାନ୍ତି, ବାବାଙ୍କର କ୍ରିୟାକର୍ମ ହୁଏ ନାହିଁ, କାରଣ ତାଙ୍କର ଶରୀର ହିଁ ନାହିଁ। ସତ୍ୟଯୁଗରେ ଏହି ଜ୍ଞାନ କିମ୍ବା ଭକ୍ତିର କୌଣସି କଥା ରହିବ ନାହିଁ, ଏହା ଏବେ ହିଁ ଚାଲୁଛି। ଆଉ ସମସ୍ତେ ଭକ୍ତି ହିଁ ଶିଖାଉଛନ୍ତି, ଅଧାକଳ୍ପ ଭକ୍ତି, ପୁଣି ଅଧାକଳ୍ପ ପରେ ବାବା ଆସି ଜ୍ଞାନର ବର୍ଷା ଦେଉଛନ୍ତି। ଜ୍ଞାନ କେବେ ହେଲେ ସେଠାକୁ ସାଥିରେ ଯିବ ନାହିଁ, ସେଠାରେ ବାବାଙ୍କୁ ସ୍ମରଣ କରିବାର ଆବଶ୍ୟକତା ହିଁ ନାହିଁ। ସେଠାରେ ସମସ୍ତେ ମୁକ୍ତିରେ ରହିଥାନ୍ତି, ସେଠାରେ କଣ ବାବାଙ୍କୁ ସ୍ମରଣ କରିବାକୁ ପଡିବ କି? ଦୁଃଖର ନିବେଦନ ସେଠାରେ କରାଯାଏ ନାହିଁ। ଭକ୍ତି ମଧ୍ୟ ପ୍ରଥମେ ଅବିଚାରୀ ପୁଣି ବ୍ୟଭିଚାରୀ ହୋଇଥାଏ। ଏହି ସମୟରେ ତ ଅତି ବ୍ୟଭିଚାରୀ ଭକ୍ତି ହେଉଛି, ଏହାକୁ ରୌରବ ନର୍କ କୁହାଯାଉ। ଏହା ଅତିରୁ ଅତି ନର୍କ ଅଟେ ଏବଂ ବାବା ଆସି ଏହାକୁ ଅତିରୁ ଅତି ସ୍ୱର୍ଗରେ ପରିଣତ କରୁଛନ୍ତି। ଏହି ସମୟରେ ଶତ ପ୍ରତିଶତ ଦୁଃଖ ରହିଛି, ପୁଣି ଶତ ପ୍ରତିଶତ ସୁଖ ଶାନ୍ତି ହେବ। ଆତ୍ମା ଯାଇ ନିଜ ଘରେ ବିଶ୍ରାମ ନେବ। ବୁଝାଇବା ତ ବହୁତ ସହଜ, ବାବା କହୁଛନ୍ତି ମୁଁ ସେତେବେଳେ ଆସେ ଯେତେବେଳେ ନୂଆ ଦୁନିଆର ସ୍ଥାପନା କରି ପୁରୁଣା ଦୁନିଆକୁ ବିନାଶ କରିବାକୁ ପଡ଼େ। ତେବେ ଏତେ ବଡ଼ କାର୍ଯ୍ୟ କେବଳ ଜଣେ ତ କରିବେ ନାହିଁ, ବହୁତ ସେବାଧାରୀ ଆବଶ୍ୟକ। ଏହି ସମୟରେ ତୁମେ ବାବାଙ୍କର ଖିଦମତଗାର ମାନେ ସେବାଧାରୀ ସନ୍ତାନ ହେଉଛ। ଆସ ଭାରତ, ସଚ୍ଚା ସେବା କରୁଛ। ସତ୍ୟ ବାବା ସତ୍ୟ ସେବା ଶିଖାଉଛନ୍ତି, ନିଜର ତଥା ଭାରତର ଏବଂ ବିଶ୍ୱର ମଧ୍ୟ କଲ୍ୟାଣ କରୁଛ। ତେଣୁ କେତେ ରୁଚିର ସହିତ କରିବା ଦରକାର। ବାବା କେତେ ରୁଚିର ସହିତ ସମସ୍ତଙ୍କର ସଦ୍ଗତି କରୁଛନ୍ତି, ମଧ୍ୟ ସମସ୍ତଙ୍କର ସଦ୍ଗତି ନିଶ୍ଚୟ ହେବ। ଏହା ହେଉଛି ଶୁଦ୍ଧ ଅହଙ୍କାର, ଶୁଦ୍ଧ ଭାବନା। ତୁମେ ସତ୍ୟ ସତ୍ୟ ସେବା କରୁଛ, କିନ୍ତୁ ଏହା ଗୁପ୍ତ ଆତ୍ମା ଶରୀର ଦ୍ୱାରା କରୁଛି। ତୁମକୁ ବହୁତ ପଚାରୁଛନ୍ତି ବିକେଙ୍କର ଉଦ୍ଦେଶ୍ୟ କଣ। ବିକେଙ୍କର ଉଦ୍ଦେଶ୍ୟ ହେଉଛି ବିଶ୍ୱରେ ସତ୍ୟଯୁଗୀ ସୁଖ ଶାନ୍ତିର ସ୍ୱରାଜ୍ୟ ସ୍ଥାପନ କରିବା। ଆମେ ପ୍ରତି 5000 ବର୍ଷ ପରେ ଶ୍ରୀମତ ଆଧାରରେ ବିଶ୍ୱରେ ଶାନ୍ତି ସ୍ଥାପନ କରି ବିଶ୍ୱ ଶାନ୍ତିର ପୁରସ୍କାର ନେଉଛୁ, ଯଥା ରାଜା ରାଣୀ ତଥା ପ୍ରଜା ସମସ୍ତେ ପୁରସ୍କାର ନେଉଛନ୍ତି। ନର୍କବାସୀରୁ ସ୍ୱର୍ଗବାସୀ ହେବା କଣ କମ ପୁରସ୍କାର କି? ସେମାନେ ଶାନ୍ତିର ପୁରସ୍କାର ନେଇ ଖୁସି ହେଉଛନ୍ତି, କିନ୍ତୁ ତାଙ୍କୁ କିଛି ହେଲେ ମିଳୁନାହିଁ। ବିଶ୍ୱର ବାସାହୀର ସତ୍ୟ ପୁରସ୍କାର ତ ଏବେ ଆମେ ବାବାଙ୍କ ଠାରୁ ନେଉ। କହୁଛନ୍ତି ନା ଭାରତ ଆମର ଶ୍ରେଷ୍ଠ ଦେଶ ଅଟେ, କେତେ ମହିମା କରୁଛନ୍ତି। ସମସ୍ତେ ଭାବୁଛନ୍ତି ଯେ ଆମେ ଭାରତର ମାଲିକ ଅଟୁ, କିନ୍ତୁ ମାଲିକ କେଉଁଠି ହୋଇଛନ୍ତି? ବର୍ତ୍ତମାନ ତୁମେ ସନ୍ତାନ ମାନେ ବାବାଙ୍କର ଶ୍ରୀମତ ଦ୍ୱାରା ରାଜ୍ୟ ସ୍ଥାପନ କରୁଛ। ତୁମ ପାଖରେ କୌଣସି ଅସ୍ତ୍ରଶସ୍ତ୍ର ତ ନାହିଁ, ତୁମେ ମାନେ ଦୈବୀ ଗୁଣ ଧାରଣ କରୁଛ, ତେଣୁ ତୁମର ହିଁ ଗାୟନ ପୂଜନ ହେଉଛି। ଅମ୍ବାଙ୍କର ଦେଖ କେତେ ପୂଜା ହେଉଛି, କିନ୍ତୁ ଅମ୍ବା କିଏ, ସେ ବ୍ରାହ୍ମଣ ନା ଦେବତା ଏକଥା ମଧ୍ୟ ଜଣା ନାହିଁ। ଅମ୍ବା କାଳୀ ଦୁର୍ଗା ସରସ୍ୱତୀ ଆଦି ଏହିପରି ବହୁତ ନାମ ରହିଛି। ଏଠାରେ ମଧ୍ୟ ତଳେ ଅମ୍ବାଙ୍କର ଛୋଟ ମନ୍ଦିର ରହିଛି, ଅମ୍ବାଙ୍କୁ ବହୁତ ଭୁଜା ଦେଇ ଦେଇଛନ୍ତି। ଏହିପରି ତ ନୁହେଁ, ଏହାଙ୍କୁ ଅନ୍ଧ ବିଶ୍ୱାସ ବୋଲି କୁହାଯାଉ। ଯୀଶୁକୃଷ୍ଣ ବୁଦ୍ଧଦେବ ଆଦି ଆସି ନିଜ ନିଜର ଧର୍ମ ସ୍ଥାପନ କରୁଛନ୍ତି, ଧର୍ମ ସ୍ଥାପନାର ତିଥି ତାରିଖ ସବୁ ବତାଉଛନ୍ତି। ସେଠାରେ ଅନ୍ଧଶ୍ରଦ୍ଧାର ତ କୌଣସି କଥା ହିଁ ନାହିଁ, ସେଠାରେ ଭାରତବାସୀମାନଙ୍କୁ କିଛି ହେଲେ ଜଣା ନାହିଁ ଆମର ଧର୍ମ କେବେ ଏବଂ କିଏ ସ୍ଥାପନ କରିଥିଲେ, ସେଥିପାଇଁ ଅନ୍ଧଶ୍ରଦ୍ଧା କୁହାଯାଉଛି। ଏବେ ତୁମେ ହେଲ ପୂଜାରୀ, ପୁଣି ପୂଜ୍ୟ ହେବାକୁ ଯାଉଛ। ତୁମ ଆତ୍ମା ସହିତ ଶରୀର ମଧ୍ୟ ପୂଜା ହେଉଛି, ତୁମ ଆତ୍ମାର ମଧ୍ୟ ପୂଜା ହେଉଛି, ପୁଣି ଦେବତା ହୋଇଗଲେ ମଧ୍ୟ ପୂଜା ହେବ। ବାବା ତ ହେଉଛନ୍ତି ନିରାକାର, ସେ ସର୍ବଦା ପୂଜ୍ୟ ଅଟନ୍ତି, ସେ କେବେ ହେଲେ ପୂଜାରୀ ହେଉ ନାହାନ୍ତି। ତୁମ ପାଇଁ କୁହାଯାଉଛି ନିଜେ ହିଁ ପୂଜ୍ୟ, ନିଜେ ହିଁ ପୂଜାରୀ। ବାବା ତ ସଦା ପୂଜ୍ୟ ଅଟନ୍ତି, ଏଠାକୁ ଆସି ବାବା ସଚ୍ଚା ସେବା କରୁଛନ୍ତି, ସମସ୍ତଙ୍କୁ ସଦ୍ଗତି ଦେଉଛନ୍ତି। ବାବା କହୁଛନ୍ତି ଏବେ ମୋତେ ମନେ ପକାଅ, ଅନ୍ୟ କୌଣସି ଦେହଧାରୀକୁ ମନେ ପକାଅ ନାହିଁ। ଦୁନିଆରେ ତ ବଡ଼ ବଡ଼ ଲକ୍ଷପତି କୋଟିପତି ପାଇଁ ଆଲ୍ଲା ଆଲ୍ଲା କହୁଛନ୍ତି, କେତେ ଅନ୍ଧଶ୍ରଦ୍ଧା ରହିଛି। ବାବା ତୁମକୁ ହମ୍ ସୋର ଅର୍ଥ ମଧ୍ୟ ବୁଝାଉଛନ୍ତି, ସେମାନେ ତ କହିଦେଉଛନ୍ତି ଶିବହମ୍ ଆତ୍ମା ସ୍ୱ ପରମାତ୍ମା। ଏବେ ବାବା ସଠିକ କରି ବତାଉଛନ୍ତି। ଏବେ ବିଚାର କର, ଭକ୍ତି ମାର୍ଗରେ ଠିକ୍ ଶୁଣୁଥିଲେ ନା ମୁଁ ଠିକ୍ କହୁଛି? ହମ୍ ସ୍ୱର ଅର୍ଥ ବହୁତ ଲମ୍ବା ଚଉଡ଼ା ଅଟେ। ଆମେ ହିଁ ବ୍ରାହ୍ମଣ ଦେବତା କ୍ଷତ୍ରିୟ ହେଉଛୁ। ଏବେ ଏବେ ହମ୍ ସ୍ୱର ଅର୍ଥ କେଉଁଠି ଠିକ୍? ଆତ୍ମା ଚକ୍ରରେ ଏଭଳି ଆସୁଛି, ବିରାଟ ରୂପରେ ଚିତ୍ର ମଧ୍ୟ ରହିଛି, ଏଥିରେ ବ୍ରାହ୍ମଣ ଚୁଟି ଏବଂ ବାବାଙ୍କୁ ଦେଖାଉ ନାହାନ୍ତି। ଦେବତାମାନେ କହୁଛନ୍ତି, ଆସିଲେ ସେତେବେଳେ କେଉଁଠାରୁ ସୃଷ୍ଟି ହେଲେ? ହେଲେ କଳିଯୁଗରେ ତ ଶୂଦ୍ର ବର୍ଣ୍ଣ ରହିଛି, ସତ୍ୟଯୁଗରେ ହଠାତ୍ ଦେବତା ବର୍ଣ୍ଣ କିପରି ହେଲା? କିଛି ହେଲେ ବୁଝୁ ନାହାନ୍ତି। ଭକ୍ତି ମାର୍ଗରେ ମନୁଷ୍ୟ କେତେ ଫସି ହୋଇଯାଇଛନ୍ତି। କେହି ଗ୍ରନ୍ଥ ପଢ଼ିଲେ ଖିଆଲ ଆସିଲା, ମନ୍ଦିର ନିର୍ମାଣ କରିଦେଲେ, ବାସ ଗ୍ରନ୍ଥ ବସି ଶୁଣାଇବେ। ବହୁତ ମନୁଷ୍ୟ ଆସି ଶିଷ୍ୟ ହୋଇଯାଇଥାନ୍ତି, ଫାଇଦା ତ କିଛି ହେଲେ ହୋଇନାହିଁ। ବର୍ତ୍ତମାନ ଏହିସବୁ ଦୋକାନ ସମାପ୍ତ ହୋଇଯିବ। ଏସବୁ ଦୋକାନଦାରୀ ହେଉଛନ୍ତି ଭକ୍ତି ମାର୍ଗର, ଏହା ଦ୍ୱାରା ବହୁତ ଧନ ରୋଜଗାର କରୁଛନ୍ତି। ସନ୍ନ୍ୟାସୀମାନେ କହୁଛନ୍ତି, ଆମେ ବ୍ରହ୍ମ ଯୋଗୀ ତତ୍ତ୍ୱ ଯୋଗୀ ଅଟୁ। ଯେପରି ଭାରତବାସୀ ବାସ୍ତବରେ ହେଉଛନ୍ତି ଦେବୀ ଦେବତା ଧର୍ମର, କିନ୍ତୁ ହିନ୍ଦୁ ଧର୍ମର ବୋଲି କହିଦେଉଛନ୍ତି, ଏପରି ତ ବ୍ରହ୍ମ ତତ୍ତ୍ୱ ଅଟେ। ଯେଉଁଠି ଆତ୍ମାମାନେ ରହୁଛନ୍ତି ସେମାନେ ପୁଣି ବ୍ରହ୍ମ ଜ୍ଞାନୀ ତତ୍ତ୍ୱ ଜ୍ଞାନୀ ନାମ ରଖିଦେଇଛନ୍ତି। ନଚେତ ବ୍ରହ୍ମ ତତ୍ତ୍ୱ ହେଉଛି ରହିବାର ସ୍ଥାନ। ତେଣୁ ବାବା କେତେ ଭଲ କରି ବୁଝାଉଛନ୍ତି, କେତେ ବଡ଼ ଭୁଲ କରିଦେଉଛନ୍ତି। ଏସବୁ ହେଉଛି ଭ୍ରମ, ମୁଁ ଆସି ସବୁ ଭ୍ରମ ଦୂର କରିଦେଉଛି। ଭକ୍ତି ମାର୍ଗରେ କହୁଛନ୍ତି ମଧ୍ୟ, ହେ ପ୍ରଭୁ ତୁମର ଗତିମତି ନିଆରା ଅଟେ, ଗତି ତ କେହି କରିପାରିବେ ନାହିଁ। ମତ ତ ଅନେକଙ୍କର ମିଳୁଛି, ଏଠାକାର ମତ କେତେ କମାଲ କରିଦେଉଛି, ସାରା ବିଶ୍ୱକୁ ପରିବର୍ତ୍ତନ କରିଦେଉଛି। ଏବେ ତୁମ ସନ୍ତାନ ମାନଙ୍କର ବୁଦ୍ଧିରେ ଅଛି ଏତେ ସବୁ ଧର୍ମ କିପରି ଆସୁଛନ୍ତି। ପୁଣି ଆତ୍ମାମାନେ କିପରି ନିଜର ବିଭାଗରେ ଯାଇ ରହୁଛନ୍ତି, ଏସବୁ ଡ୍ରାମାରେ ଧାର୍ଯ୍ୟ ରହିଛି। ଏକଥା ମଧ୍ୟ ପିଲାମାନେ ଜାଣିଛନ୍ତି, ଏକମାତ୍ର ବାବା ହିଁ ଦିବ୍ୟ ଦୃଷ୍ଟିଦାତା ଅଟନ୍ତି। ବାବାଙ୍କୁ କହିଲେ, ଏହି ଦିବ୍ୟ ଦୃଷ୍ଟି ଚାବି ମୋତେ ଦେଇଦିଅ, ତେବେ ମୁଁ କାହାକୁ ସାକ୍ଷାତକାର କରାଇଦେବି। ବାବା କହିଲେ, ନା, ଏହି ଚାବି କାହାକୁ ମିଳିପାରିବ ନାହିଁ, ଏହା ବଦଳରେ ତୁମକୁ ପୁଣି ବିଶ୍ୱର ବାସାଇ ଦେଉଛି। ମୁଁ ନେଇ ନାହିଁ, ମୋର ପାଠ ହିଁ ହେଉଛି ସାକ୍ଷାତକାର କରାଇବା, ସାକ୍ଷାତକାର ହେବା ଦ୍ୱାରା କେତେ ଖୁସି ହୋଇଯାଉଛନ୍ତି, କିନ୍ତୁ କିଛି ହେଲେ ମିଳୁନାହିଁ। ଏପରି ନୁହେଁ ଯେ ସାକ୍ଷାତକାର ଦ୍ୱାରା କେହି ନିରୋଗୀ ହୋଇଯାଉଛନ୍ତି ଅଥବା ଧନ ମିଳିଯାଉଛି, ନା ମୀରାକୁ ସାକ୍ଷାତକାର ହେଲା କିନ୍ତୁ ମୁକ୍ତି କଣ ପାଇଲା? ମନୁଷ୍ୟ ଭାବୁଛନ୍ତି ସେ ବୈକୁଣ୍ଠରେ ହିଁ ରହୁଛି, କିନ୍ତୁ ବୈକୁଣ୍ଠ କୃଷ୍ଣପୁରୀ କେଉଁଠି ଅଛି? ଏସବୁ ହେଉଛି ସାକ୍ଷାତକାର। ବାବା ବସି ସବୁ କଥା ବୁଝାଉଛନ୍ତି। ସେ ବସି ଯେବେ ଦେଖିଲେ ଯେ ମୁଁ ମହାରାଜା ହେଉଛି, ବିନାଶ ମଧ୍ୟ ଦେଖିଲେ, ପୁଣି ରାଜତ୍ୱ ମଧ୍ୟ ଦେଖିଲେ, ତେଣୁ ନିଶ୍ଚୟ ହୋଇଗଲା, ଓହୋ ମୁଁ ତ ବିଶ୍ୱର ମାଲିକ ହେଉଛି, ବାବାଙ୍କର ପ୍ରବେଶତା ହୋଇଗଲା। ବାସ ବାବା ଏସବୁ ଆପଣ ନେଇ ଯାଆନ୍ତୁ, ମୋର ତ ବିଶ୍ୱର ବାସାହି ଆବଶ୍ୟକ। ତୁମେ ମଧ୍ୟ ଏହି ସଉଦା କରିବାକୁ ଆସିଛ ନା? ଯିଏ ଜ୍ଞାନ ଧାରଣ କରୁଛନ୍ତି ତାଙ୍କଠାରୁ ପୁଣି ଭକ୍ତି ଦୂର ହୋଇଯାଉ। ଇଚ୍ଛା ମିଠେ ମିଠେ ଶିଖିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍କାର, ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାର ଏକ ନମ୍ବର ଦୈବୀ ଗୁଣକୁ ଧାରଣ କରି ଶ୍ରୀମତ ଆଧାରରେ ଭାରତର ପ୍ରକୃତ ସେବା କରିବାକୁ ଭାରତ ତଥା ସାରା ବିଶ୍ୱର କଲ୍ୟାଣ ବହୁତ ବହୁତ ଆଗ୍ରହର ସହିତ କରିବାକୁ ହେବ। ଦୁଇ ନମ୍ବର ରାମାରେ ଅନାଦି ଅବିନାଶୀ ନିର୍ଦ୍ଧାର୍ଯ୍ୟକୁ ଯଥାର୍ଥ ଭାବରେ ବୁଝି କୌଣସି ପ୍ରକାରରେ ସମୟ ନଷ୍ଟ ହୋଇଥିବା ପୁରୁଷାର୍ଥ କରିବାର ନାହିଁ, ବ୍ୟର୍ଥ ବିଚାର ମଧ୍ୟ କରଦାନ। ଦୀପରାଜ ବାବାଙ୍କ ଦ୍ୱାରା ଆମର ଜ୍ୟୋତି ହେବାର ଅଭିନନ୍ଦନ ପ୍ରାପ୍ତ କରି ସଦା ଅମର ଭବ। ଭକ୍ତମାନେ ତୁମ ଭଳି ଚୈତନ୍ୟ ଦୀପମାଳାଙ୍କର ସ୍ମରକୀ ରୂପରେ ଜଳ ଦୀପ ଗୁଡ଼ିକୁ ଜଳାଇ ଦୀପାବଳି ପାଳନ କରୁଛ। ତୁମେ ସେବା ଜାଗ୍ରତ ଜ୍ୟୋତି ଚୈତନ୍ୟ ଦୀପମାଳା, ବାଳକ ହୋଇ ଦୀପମାଳାଙ୍କର ମାଲିକ ଶିବାବାଙ୍କର ସହିତ ମଙ୍ଗଳ ମିଳନ କରୁଛ। ବାପଦାଦା ତୁମମାନଙ୍କୁ ସମସ୍ତଙ୍କର ଜଳୁଥିବା ଦୀପକୁ ଦେଖୁଛନ୍ତି। ତୁମେ ଅବିନାଶୀ ଅମର ଜ୍ୟୋତି ସ୍ୱରୂପ ପିଲାମାନେ ଦୀପରାଜ ବାବାଙ୍କ ଦ୍ୱାରା ଅଭିନନ୍ଦନ ପ୍ରାପ୍ତ କରିବା ସହିତ ସଦା ଅମର ଭବ ବରଦାନ ପ୍ରାପ୍ତ କରୁଛ। ତେଣୁ ଏହି ଦୀପାବଳି ପର୍ବଟି ଦୀପରାଜ ବାବା ଏବଂ ଦୀପରାଣୀ ପିଲାମାନଙ୍କର ମିଳନର ହିଁ ସ୍ମରକୀ ଅଟେ। ସ୍ଲୋଗାନ ଆପ୍ ଓର ବାପ, ଅର୍ଥାତ୍ ବାବା ଏବଂ ତୁମେ ପିଲାମାନେ ଏଭଳି ଯୁଗଳ ହୋଇ ରୁହ ଯାହାକି କୌଣସି ତୃତୀୟ ପକ୍ଷ ତୁମକୁ ଅଲଗା କରିପାରିବ ନାହିଁ। ଅବ୍ୟକ୍ତ ଇସାରା ନିଜ ପ୍ରତି ଏବଂ ସମସ୍ତଙ୍କ ପ୍ରତି ନିଜର ସଂକଳ୍ପ ଦ୍ୱାରା ଚେହେରାର ଶକ୍ତିଗୁଡ଼ିକୁ ପ୍ରୟୋଗ କର। ବର୍ତ୍ତମାନ ସମୟ ସର୍ବ ଆତ୍ମାମାନେ ପ୍ରତ୍ୟକ୍ଷ ଫଳ ଅର୍ଥାତ୍ ବାସ୍ତବିକ ପ୍ରମାଣ ଦେଖିବାକୁ ଚାହୁଁଛନ୍ତି। ତେଣୁ ତୁମେମାନେ ନିଜର ଶରୀର ମନ କର୍ମ ତଥା ସମ୍ବନ୍ଧ ସମ୍ପର୍କରେ ଶରୀର ଶକ୍ତି ବା ଯୋଗ ଶକ୍ତିକୁ ପ୍ରୟୋଗ କରି ଦେଖ। ଶାନ୍ତିର ଶକ୍ତି ଦ୍ୱାରା ତୁମମାନଙ୍କର ସଂକଳ୍ପ ୱାୟାରଲେସ୍ ଠାରୁ ମଧ୍ୟ ତୀବ୍ର ଗତିରେ କୌଣସି ଆତ୍ମା ନିକଟରେ ପହଞ୍ଚି ପାରିବ। ଏହି ଶକ୍ତିର ବିଶେଷ ଯନ୍ତ୍ର ହେଲା ଶୁଭ ସଂକଳ୍ପ। ଏହି ସଂକଳ୍ପ ରୂପୀ ଯନ୍ତ୍ର ଦ୍ୱାରା ଯାହା ଚାହିଁବ ତାହା ସିଦ୍ଧ ସ୍ୱରୂପ ହୋଇପାରିବ। ଓମ୍ ଶାନ୍ତି।